ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି. ମୁଖ୍ୟ ସମ୍ବାଦ, ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ. ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି. ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ. 300 ଗିଗାୱାଟ କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ. ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି. ମୁମ୍ବାଇଠାରେ ଆଜି ସହକାର ନବକ୍ରାନ୍ତି ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା ସାଇବର ଏବଂ ଆର୍ଥିକ ଅପରାଧର ମୁକାବିଲା ପାଇଁ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ସହଯୋଗ ଉପରେ ଆଲୋକପାତ କରିଛନ୍ତି. ସାମ୍ପ୍ରତିକ ସମାଜରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି, ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଫୋରେନ୍ସିକ୍ ସହାୟତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶାହା କହିଛନ୍ତି. ସମବାୟ ବ୍ୟାଙ୍କଗୁଡ଼ିକ ଜାତୀୟ ସହରାଞ୍ଚଳ ସମବାୟ ଆର୍ଥିକ ଏବଂ ବିକାଶ ନିଗମ ଏନ୍ୟୁସିଏଫ୍ଡିସିରେ ସାମିଲ ହେବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି. ଆଧୁନିକ, ସ୍ୱଚ୍ଛ ତଥା ବିଶ୍ୱସ୍ତ ସହରାଞ୍ଚଳ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଏହା ଅଧିକ ସଶକ୍ତ କରିବ ବୋଲି ଶ୍ରୀ ଶାହା ଆଶା ବ୍ୟକ୍ତ କରିଛନ୍ତି.
बड़ा व्यापार करने के लिए छोटे छोटे लोगों की कोऑपरेटिव बनाकर छोटी पूंजी से बहुत बड़ी पूंजी निर्मित कर बड़ा व्यापार किया जा सकता है. अमूल आज 1,25,000 करोड़ का व्यापार करता है. इपको, क्रिप्को, एक जमाने में लिज्जत पापड़, ये किसी में भी पूंजी का निवेश 50 रुपया से ज्यादा नहीं है. और आज अमूल विश्व का खाद्य पदार्थों का सबसे ज्यादा लोकप्रिय ब्रांड बन व्यापार कर रहा है.
एनयूसीएफडीसी रो मुख्यालय खूब शीघ्र दिल्ली रु महाराष्ट्र को स्थानांतरित हेबो बोली श्री शाह सूचना प्रदान करिसेंते. कारण महाराष्ट्र, ଗୁଜରାଟ, ଗୋଆ ଏବଂ କର୍ଣ୍ଣାଟକ ମିଳିତ ଭାବରେ ଦେଶର ସହରାଞ୍ଚଳ ସମବାୟ ବ୍ୟାଙ୍କର 70% କାରବାର କରିଥାନ୍ତି ବୋଲି ଶ୍ରୀ ଶାହା କହିଛନ୍ତି. ମୁମ୍ବାଇର ପୋର୍ଟ ଅଞ୍ଚଳରେ ଶ୍ରୀ ଶାହା ଆଜି ଏନ୍ୟୁସିଏଫ୍ଡିସିର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି. ଏହି ଅବସରରେ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ ଏନ୍ୟୁସିଏଫ୍ଡିସି ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ବିଭିନ୍ନ ସେବା ସମ୍ପର୍କିତ ଏକ ସମନ୍ୱିତ ପଦକ୍ଷେପ ବ୍ୟାଙ୍କିଂ ବକ୍ସ ବ୍ୟବସ୍ଥାର ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି. ଅପରେସନାଲ ରିସ୍କ ମ୍ୟାନେଜମେଣ୍ଟ ଏବଂ ରିଜିଲିଏନ୍ସ ଉପରେ ଏକ କଫି ଟେବୁଲ ପୁସ୍ତକକୁ ମଧ୍ୟ ଶ୍ରୀ ଶାହା ଉନ୍ମୋଚନ କରିବା ସହ 6 ସମବାୟ ବ୍ୟାଙ୍କର ପ୍ରତିନିଧିଙ୍କୁ ସମ୍ମାନିତ କରିଛନ୍ତି. ନ୍ୟାୟ ପାଇବା ପାଇଁ ଦେଶବାସୀଙ୍କ ପ୍ରୟାସ ଅପେକ୍ଷା ସେମାନଙ୍କ ପାଖରେ ନ୍ୟାୟ ପହଞ୍ଚିବା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି. ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଜାତୀୟ ଆଇନସେବା ପ୍ରାଧିକରଣର ପଶ୍ଚିମ ଜୋନ୍ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନ ବିଚାରପତି ଏହା କହିଛନ୍ତି. ଆଲୋଚନା, ସମ୍ମାନବୋଧ ଏବଂ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରତିକୁ ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି. ଦୂରତ୍ୱ ହ୍ରାସ କରି ଆଇନଗତ ସହାୟତାର ପରିସରକୁ ଅଧିକ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି. ଏ ଦିଗରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିବ. ଟେଲି ଲ ଭଳି ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି, ଏହା ମାଧ୍ୟମରେ 1 କୋଟିରୁ ଅଧିକ ପ୍ରାକ୍ ମକଦ୍ଦମାଜନିତ ପରାମର୍ଶ ପ୍ରଦାନ କରାଯାଇପାରିଛି. ଦୂରଦୂରାନ୍ତ ଏବଂ ଜନଜାତି ଅଞ୍ଚଳରେ ମୋବାଇଲ୍ ମାଧ୍ୟମରେ ଆଇନ ସହାୟତା ପରାମର୍ଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନ ବିଚାରପତି କହିଛନ୍ତି. ଆଇନ ସଚେତନତା ଶବ୍ଦାବଳୀ ଅପେକ୍ଷା ଜନାଦୃତ ଭାଷାରେ ପ୍ରକାଶ କରାଯିବା ଉଚିତ. ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାର ସ୍ଥାନୀୟ ସମ୍ପ୍ରଦାୟଠାରୁ ଏହି ଭାଷା ଶିକ୍ଷା କରିବା ଉପରେ ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ମଧ୍ୟପ୍ରଦେଶର ଭୋପାଳଠାରେ ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି. ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ବୈଠକ ପରେ ଘୋଷଣାନାମା ପ୍ରକାଶ ପାଇଛି. ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ସହଯୋଗ ଅଧିକ ସୁଦୃଢ଼ କରିବା ଏହି ଘୋଷଣାନାମାର ମୂଳ ଲକ୍ଷ୍ୟ. ବୈଠକରେ 10 ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ 4 ଅଂଶୀଦାର ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବୈଠକରେ ସାଂସ୍କୃତିକ ଓ ସୃଜନଶୀଳ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଅଂଶଗ୍ରହଣକାରୀ ମତ ବିନିମୟ କରିଛନ୍ତି। କଳାକାରଙ୍କ ପାଇଁ ବ୍ୟାପକ ବଜାର କ୍ଷେତ୍ର ସୃଷ୍ଟି ଏବଂ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର କଳାକାରଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ବୃତ୍ତିଗତ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସ୍ୱେଚ୍ଛାସେବୀ କଳାକାର ପଞ୍ଜିକରଣ ସଂକ୍ରାନ୍ତ ପାଇଲଟ ପ୍ରକଳ୍ପ ସମ୍ପର୍କରେ ଭାରତ ଘୋଷଣା କରିଛି। ସାମ୍ପ୍ରତିକ କୃତ୍ରିମ ବୁଦ୍ଧିମତାର ପ୍ରଭାବ ମଧ୍ୟରେ କଳାକାରଙ୍କ ଅଧିକାର ଏବଂ ସ୍ୱତ୍ୱାଧିକାର କାର୍ଯ୍ୟର ନ୍ୟାୟସଙ୍ଗତ ବ୍ୟବହାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ପାରମ୍ପରିକ ଜ୍ଞାନ, ଭାଷା, ଲୋକସଙ୍ଗୀତ ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷା ଦେବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ 2 ଗସ୍ତରେ ଯାଇ ଆଜି ଶ୍ରୀ ବିଜୟପୁରମ୍ଠାରେ ପହଞ୍ଚିଛନ୍ତି। ଆଇଏନ୍ଏସ୍ ଉତ୍କୃଷ୍ଟଠାରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଜାତୀୟ ସ୍ମାରକୀ ସେଲୁଲାର ଜେଲ୍ରେ ପହଞ୍ଚି ଶହୀଦ ସ୍ମୃତିସ୍ତମ୍ଭରେ ସ୍ୱତନ୍ତ୍ରତା ଜ୍ୟୋତି ପ୍ରଜ୍ୱଳନ କରି ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଶ୍ରୀ ରାଧାକ୍ରିଷ୍ଣନ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସବରକର ରହୁଥିବା ବନ୍ଦୀଶାଳା ପରିଦର୍ଶନ କରିବା ସହ ସେଲୁଲାର ଜେଲ୍ର ସେଣ୍ଟ୍ରାଲ ଟାୱାର, ୱାର୍କସେଡ୍, ଫାଶୀ ଖୁଣ୍ଟ ଏବଂ ମ୍ୟୁଜିୟମ୍ ପ୍ରଦର୍ଶନୀ ଗ୍ୟାଲେରୀ ବୁଲି ଦେଖିବେ। ଜାତୀୟ ସ୍ମାରକୀ ସେଲୁରାଲ ଜେଲ୍ରେ ପହଞ୍ଚି ପରିଦର୍ଶକ ପୁସ୍ତକରେ ସ୍ୱାକ୍ଷର କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ହରଘର ତିରଙ୍ଗା ଅଭିଯାନରେ ସାମିଲ ହୋଇ ଶ୍ରୀ ବିଜୟପୁରମ୍ର ପତାକାସ୍ଥଳୀରେ ଜାତୀୟ ପତାକା ଉତ୍ତୋଳନ କରିବେ। ଭାରତ 300 GW କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତିକ୍ଷେତ୍ର ସ୍ଥାପନ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନୂତନ ଓ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଏହି ଶକ୍ତି ଉତ୍ପାଦନ ଗତ 12 ମଧ୍ୟରେ 400% କ୍ଷମତା ବୃଦ୍ଧି ପାଇଛି। ଅଣଜୀବାଶ୍ମ ଇନ୍ଧନର ଉତ୍ପାଦନ କ୍ଷମତା ବୃଦ୍ଧି ବୈଶ୍ୱିକ ସ୍ତରରେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ୱଚ୍ଛ, ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ଗ୍ରହଣ କରୁଥିବା ପଦକ୍ଷେପକୁ ଏହା ପ୍ରତିଫଳିତ କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ନାବିକଙ୍କ ସୁରକ୍ଷା, ସମ୍ମାନ ଏବଂ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ମୁମ୍ବାଇରେ ନାବିକଙ୍କ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ କଲ୍ୟାଣ ଉପରେ ଆଧାରିତ ଏକ ଜାତୀୟ ଆଲୋଚନାଚକ୍ରକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଦେଶର ସାମୁଦ୍ରିକ ଅଭିବୃଦ୍ଧି କାହାଣୀର କେନ୍ଦ୍ରରେ ନାବିକମାନେ ହିଁ ରହିଛନ୍ତି। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ନୌବାହୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୋନୱାଲ ଏକ ଡିଜିଟାଲ ସାମୁଦ୍ରିକ ଶାସନ ପ୍ଲାଟଫର୍ମ ଇ ସମୁଦ୍ରର ଶୁଭାରମ୍ଭ କରିଥିଲେ। ନାବିକ, ଜାହାଜ କମ୍ପାନୀ, ବନ୍ଦର, ସେବା ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏହି ପ୍ଲାଟଫର୍ମ ମାଧ୍ୟମରେ ସୁଗମ, ସ୍ୱଚ୍ଛ ଓ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ। ଦେଶ ସ୍ୱାଧୀନତା ସ୍କୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଭାରତୀୟ ବାୟୁସେନାର ବାଦ୍ୟ ପରିବେଷଣ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି, ଏହି ଦେଶପ୍ରେମ ବାଦ୍ୟ ପରିବେଷଣର ଉଦ୍ଦେଶ୍ୟ ହେଉଛି ଜାତୀୟ ଗୌରବକୁ ଉଜ୍ଜୀବିତ କରିବା। ଏହାଦ୍ୱାରା ଦେଶବାସୀ ଜାତୀୟ ଗାନ ବନ୍ଦେ ମାତରମ୍ର 150 ପୂର୍ତ୍ତି ପାଳନ କରିବେ। ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ସଙ୍ଗୀତ ଦଳରେ 32 ଏୟାରମ୍ୟାନ୍ ଏବଂ 3 ମହିଳାଙ୍କ ସମେତ 8 ଅଗ୍ନିବୀର ବାୟୁ ଅଂଶଗ୍ରହଣ କରିବେ। ମାଷ୍ଟର ୱାରେଣ୍ଟ ଅଧିକାରୀ ଏ ଶ୍ରୀହରି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଦାୟିତ୍ୱ ନିର୍ବାହ କରିବେ। ଶ୍ରୀ ଶ୍ରୀହରିଙ୍କୁ କନିଷ୍ଠ ୱାରେଣ୍ଟ ଅଧିକାରୀ ମୁନ୍ ଡେକା, ଅଭିଷେକ ପଲ୍ ଏବଂ ସର୍ଜେଣ୍ଟ ଏନ୍ଟି ସିଂହ ସହଯୋଗ କରିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। 11 ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 GW କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତିକ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।